ଏମିତି ଦୋଷ ପ୍ରେମ ପାଇଁ ନୁହଁ ଏଇ ବୟସ କାହିଁକି କରୁଛୁ ଏମିତି ଦୋଷ କେତେ ଆଉ।